ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামে শুভেচ্ছা জনাই আজের এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার সহযোগ তথা হৃদয়স্পর্শী সাক্ষ্য নিমন্তে বিশেষ ধন্যবাদ। প্রভু যীশু যে আপনার সুস্থতা দিয়েছেন, আসে যে আপনার সমস্যা সমাধান করিয়েছেন, সেগে আমি প্রভু যীশু বিশেষ ধন্যবাদ দেউ। বাস্তবরে যে প্রভু যীশুঠার বিশ্বাস করতে সে জীবনরে আশীর্বাদর অধিকারী হুম, সে অনন্ত জীবনর অধিকারী হুম। আসন্তু তাহলে আজ মধ্যে আমি সেই প্রভুঙ্কর বাক্য মধ্য দিয়ে যাওয়া পূর্ব প্রার্থনার সহ প্রভুঙ্ বাক্যর নিকটবর্তী হওয়া। আসন্তু প্রার্থনা করিবা। আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রিয় পবিত্র প্রভু, তোমার পবিত্র নামর ধন্যবাদ করুছ তোমার বিশ্বস্ততা, তোমার উত্তমতা, তোমার সত্যতা, তোমার প্রেমপ্রাই, তোমার অনুগ্রহ। হ্যাঁ প্রভু, সে আজ আমি জগৎ মধ্যে বঞ্চি রাখা সমর্থ হয়ে পারিছ, ধন্যবাদ করুছ প্রভু। তুমি আমার অনেক শ্রোতাবন্ধু মান সুস্থতা দিয়েছ, অনেক সমস্যা সমাধান করিয়েছ। তথাপি প্রভু নিবেদন প্রার্থনা করুছ আজ মধ্যে প্রভু, যে তুমার সুস্থতার অপেক্ষার অনেক প্রভু, তুমি সে সুস্থতা দিও। যে প্রভু আজ এই পাপর উদ্ধার পাওয়া প্রভু তুম নিকটক আসছেন, প্রভু তুমি প্রত্যেক উদ্ধার করে সেই শান্তি আনন্দর সহভাগী করাও। এই সমস্ত প্রার্থনা প্রিয় প্রভু যীশু নামে মাগুছ, আমেন। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫେସିଓ 6 ପର୍ବର 16 ପଦରୁ ଆରମ୍ଭ କରି 24 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣଙ୍କର ମନେଥିବ ଯେ ଗତ ପାଠରେ ଆମେ ଖ୍ରୀଷ୍ଟୀୟ ଯୋଦ୍ଧା ବା ସୈନିକର ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲୁ। ସେ ସେହି ଆତ୍ମିକ ଯୁଦ୍ଧରେ ଶୟତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହେବା ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ଶଯ୍ୟାରେ ଆପଣାକୁ ସୁସଜ୍ଜିତ କରିଥାଏ। ଆଉ ସେହି ଈଶ୍ୱରଦତ୍ତ ଶଯ୍ୟାଗୁଡ଼ିକ ମଧ୍ୟରୁ ଆମେ ତିନୋଟି ଶଯ୍ୟା ସମ୍ପର୍କରେ ଗତ ପାଠରେ ଆଲୋଚନା କରିଥିଲୁ। ସେହି ଶଯ୍ୟାଗୁଡ଼ିକ ହେଉଛି ସତ୍ୟରୂପ କଟିବନ୍ଧନୀ, ଧାର୍ମିକତା ରୂପ ଉରସ୍ତ୍ରାଣ ବା ବୁକୁପଟା ଓ ସୁସଜ୍ଜତା ରୂପ ପାଦୁକା। କିନ୍ତୁ ଆଜି ଆମେ ଆଉ କେତେକ ଈଶ୍ୱରଦତ୍ତ ଶଯ୍ୟା ସମ୍ପର୍କରେ ଆଲୋଚନା କରିବାକୁ ଯିବା। ଏଫିସିଓ 6 ପର୍ବର 16 ପଦରୁ 18 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେଥି ସଙ୍ଗେ ସଙ୍ଗେ ଯଦ୍ୱାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସ ରୂପ ଢାଲ ଧର, ପୁଣି ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର, ଓ ଆତ୍ମାଙ୍କ ଖଡ଼ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର। ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ଏକାନ୍ତ ଉଦ୍ୟମ ଓ ନିବେଦନ କରିବାରେ ଜାଗି ରହି ପ୍ରାର୍ଥନା କର। ତେବେ ଖ୍ରୀଷ୍ଟ ବିଶ୍ୱାସୀର ଅସ୍ତ୍ରଶସ୍ତ୍ର ହେଉଛି ଆତ୍ମିକ ଅସ୍ତ୍ରଶସ୍ତ୍ର, ଯେହେତୁ ସେ ଆତ୍ମିକ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରେ। ତାହାକୁ ସେହି ଆତ୍ମିକ ଶଯ୍ୟା ପରିଧାନ କରି ଛିଡ଼ା ହେବାକୁ ପଡ଼ିଥାଏ। ଆଉ ସେହି ଆତ୍ମିକ ଶଯ୍ୟା ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ଜୀବନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ହିଁ ଆମମାନଙ୍କର ପରିତ୍ରାଣ ଓ ସୁରକ୍ଷା। ଶୈତାନ ନିଜେ ମଧ୍ୟ ଆୟୁବ ପୁସ୍ତକରେ ବର୍ଣ୍ଣନା କରେ ଯେ ଈଶ୍ୱର କିପରି ତାହାଙ୍କର ସନ୍ତାନମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ଆୟୁବ 1 ପର୍ବର 10 ପଦରେ ଏହିପରି ଲେଖା ଅଛି, ତୁମ୍ଭେ କ'ଣ ତାହାର ଚତୁର୍ଦ୍ଦିଗରେ ପୁଣି ତାହାର ଗୃହର ଓ ତାହାର ସର୍ବସ୍ୱର ଚତୁର୍ଦ୍ଦିଗରେ ବାଡ଼ ଦେଇନାହ? ତୁମେ ତାହାର ହସ୍ତକୃତ କାର୍ଯ୍ୟରେ ଆଶୀର୍ବାଦ ଦେଇଅଛ ଓ ଦେଶରେ ତାହାର ସମ୍ପତ୍ତି ବୃଦ୍ଧି ପାଇଅଛି। ଈଶ୍ୱର ଆଜି ମଧ୍ୟ ତାହାଙ୍କର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ସୁରକ୍ଷା ପ୍ରଦାନ କରିଅଛନ୍ତି। ସେ ସେମାନଙ୍କ ନିମନ୍ତେ ସେହି ଶଯ୍ୟା ପ୍ରଦାନ କରିଅଛନ୍ତି। ଲେଖା ଅଛି, ସେଥି ସଙ୍ଗେ ସଙ୍ଗେ ଯଦ୍ୱାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସ ରୂପ ଢାଲ ଧର। ଢାଲ ସମସ୍ତ ଶଯ୍ୟାକୁ ଘୋଡ଼ାଇ ରଖେ। ଏହି ଢାଲ ଏକ ଦୀର୍ଘ ଢାଲ ଯାହାକି ଏକ ଦ୍ୱାରର ଆକୃତି। ଜଣେ ସୈନିକ ଏହାର ପଛରେ ଛିଡ଼ା ହୋଇ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରାପ୍ତ ହୋଇଥାଏ। ଖ୍ରୀଷ୍ଟ ହେଉଛନ୍ତି ସେହି ପରିତ୍ରାଣ ନିମନ୍ତେ ଦ୍ୱାରସ୍ୱରୂପ ଓ ବାହାରର ଶତ୍ରୁଠାରୁ ସୁରକ୍ଷା କରିବା ନିମନ୍ତେ ଦ୍ୱାରସ୍ୱରୂପ। ଏହା ହିଁ ହେଉଛି ଯୋହନ 10 ପର୍ବର 26। ଖ୍ରୀଷ୍ଟ ହେଉଛନ୍ତି ସେହି ପରିତ୍ରାଣ ଓ ସୁରକ୍ଷାର ଦ୍ୱାର। ଲେଖା ଅଛି, ବିଶ୍ୱାସ ରୂପ ଢାଲ ଧର। ଏହି ବିଶ୍ୱାସ ସେହି ଦ୍ୱାର ମଧ୍ୟ ଦେଇ ପ୍ରବେଶ କରିବା ନିମନ୍ତେ ସମର୍ଥ କରାଏ। ଯୋହନ 10 ପର୍ବର 9 ପଦରେ ଏହିପରି ଲେଖା ଅଛି, ମୁଁ ଦ୍ୱାର, ଯଦି କେହି ମୋ ଦେଇ ପ୍ରବେଶ କରେ ତାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ। ଏହା ହେଉଛି ପରିତ୍ରାଣ। ତେବେ ସୁରକ୍ଷା ବିଷୟ ନେଇ କ'ଣ କୁହାଯାଇପାରେ? ବିଶ୍ୱାସ ଆମମାନଙ୍କୁ ତାହାଙ୍କର ସୁରକ୍ଷାକାରୀ ବାହୁରେ ଅର୍ପଣ କରେ। ଯୋହନ 10 ପର୍ବର 27 ଓ 28 ପଦରେ ଏହିପରି ଲେଖା ଅଛି, ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି, ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ବିନଷ୍ଟ ହେବେ ନାହିଁ, ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। ବିଶ୍ୱାସ ଆମ୍ଭମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଧରି ରଖିବା ନିମନ୍ତେ ସମର୍ଥ କରାଏ। ବିଶ୍ୱାସ ମଧ୍ୟ ଆମମାନଙ୍କୁ ସେହି ଢାଲ ପଛରେ ଛିଡ଼ା ହେବା ନିମନ୍ତେ ସମର୍ଥ କରାଏ, ଯାହାକି ପାପାତ୍ମାର ସେହି ସମସ୍ତ ଅଗ୍ନିବାଣ ଶବକୁ ନିର୍ବାଣ କରେ। ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହିବା ଦ୍ୱାରା ଆମେ ପାପାତ୍ମାର ଅଗ୍ନିବାଣ ଶବକୁ ପ୍ରତିହତ କରିପାରିବା। ସେହି ଖ୍ରୀଷ୍ଟ ଆମମାନଙ୍କୁ ତହିଁ ଉପରେ ଜୟଲାଭ କରିବା ନିମନ୍ତେ ଶକ୍ତି ତଥା ସାମର୍ଥ୍ୟ ପ୍ରଦାନ କରିବେ। ପ୍ରିୟ ବନ୍ଧୁ, ସେହି ପାପାତ୍ମାର ଅଗ୍ନିବାଣ ସବୁ ହୋଇପାରେ ଈଶ୍ୱରଙ୍କ ବାକ୍ୟ ପ୍ରତି ଆପଣଙ୍କର ସନ୍ଦେହ, ଖ୍ରୀଷ୍ଟଙ୍କ ପ୍ରତି ଆପଣଙ୍କ ମନରେ ଅବିଶ୍ୱାସ ହୋଇପାରେ ଆପଣଙ୍କର ଅନ୍ଧବିଶ୍ୱାସ, ହୋଇପାରେ ସାମାଜିକ ପ୍ରତିବନ୍ଧକ, ହତାଶ ମନୋଭାବ, ଯାହାକି ଆପଣଙ୍କୁ ଖ୍ରୀଷ୍ଟଙ୍କ ନିକଟବର୍ତ୍ତୀ କରାଇବାରେ ବା ଖ୍ରୀଷ୍ଟଙ୍କ ନିମନ୍ତେ ଛିଡ଼ା ହେବାରେ ଓ ଶୈତାନ ବିରୁଦ୍ଧରେ ଜୟୀ ହେବା ନିମନ୍ତେ ସୁଯୋଗ ଦିଏ ନା। ମାତ୍ର ଆପଣ ଯଦି ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କରିବେ, ତାହେଲେ ଆପଣ ନିଶ୍ଚିତ ଭାବେ ବିଜୟୀ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବେ ଓ ସେହି ପରିତାଣର ଅଧିକାରୀ ହେବା ସଙ୍ଗେ ସଙ୍ଗେ ସୁରକ୍ଷା ପ୍ରାପ୍ତ ହେବେ। ଏହାପରେ ଆଉ ଏକ ସଜ୍ଜା ଆମେ ଲକ୍ଷ୍ୟ କରିବାକୁ ପାରିବା, ଆଉ ତାହା ହେଉଛି ପରିତାଣ ରୂପ ଶିରସ୍ତ୍ରାଣ ପରିଧାନ କର। ଏହି ଶିରସ୍ତ୍ରାଣ ମସ୍ତକକୁ ରକ୍ଷା କରେ ଓ ଈଶ୍ୱର ମନୁଷ୍ୟର ମନରେ ମଧ୍ୟ କଥା କୁହନ୍ତି। ସେ କେବଳ ହୃଦୟରେ ନୁହେଁ, ମାତ୍ର ମନରେ ମଧ୍ୟ କଥା କହନ୍ତି। ସେ ମନୁଷ୍ୟର ମନକୁ ମଧ୍ୟ ବ୍ୟବହାର କରନ୍ତି। ସେଥିପାଇଁ ଯିଶାୟ ପ୍ରଥମ ପର୍ବର 18 ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ କହନ୍ତି, ଆସ ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ। ତୁମ୍ଭମାନଙ୍କର ପାପ ସବୁ ସିନ୍ଦୁରବର୍ଣ୍ଣ ପରି ହେଲେ ହେଁ, ହିମ ପରି ଶୁକ୍ଳବର୍ଣ୍ଣ ହେବ, ସେସବୁ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ହେଁ, ମେଷ ଲୋମ ପରି ହେବ। ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଆମେ ଦେଖୁ ଯେ ଈଶ୍ୱର ମନୁଷ୍ୟ ସହିତ ତାହାଙ୍କର ଚିନ୍ତାଧାରା ବ୍ୟକ୍ତ କରନ୍ତି। ରୋମିଓ 10 ପର୍ବର 17 ପଦରେ ଲେଖା ଅଛି, ଅତଏବ ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ। ତେବେ ଖ୍ରୀଷ୍ଟ ହେଉଛନ୍ତି ପାପୀର ପରିତ୍ରାଣ, ସେ ଆମମାନଙ୍କ ନିମନ୍ତେ ପରିତ୍ରାଣ ସ୍ୱରୂପ ହୋଇଅଛନ୍ତି। ମାଥିଉ 1 ପର୍ବର 21 ପଦରେ ଲେଖା ଅଛି, ସେ ପୁତ୍ର ପ୍ରସବ କରିବେ ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଏପରିକି ତାହାଙ୍କର ଜନ୍ମ ପୂର୍ବରୁ ସେ ଉଦ୍ଧାରକର୍ତ୍ତା ରୂପେ ଚିହ୍ନଟ କରାଯାଇଥିଲେ। ପାଉଲ ଏହି ଶିରସ୍ଥାଣକୁ ପରିତ୍ରାଣ ସମ୍ବନ୍ଧୀୟ ନେଇ ପୁନର୍ବାର ଅନ୍ୟ ଏକ ପତ୍ରରେ ପ୍ରକାଶ କରନ୍ତି, ଯାହାକି ପ୍ରଥମ ଥେସଲୋନିକି 5 ପର୍ବର 8 ପଦରେ ଲେଖା ଅଛି, କିନ୍ତୁ ଆସ ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମ ରୂପ ଉରସ୍ତ୍ରାଣ ପରିଧାନ କରି ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ। ଆପଣ ଲକ୍ଷ୍ୟ କରିପାରୁଛନ୍ତି, ଏପର୍ଯ୍ୟନ୍ତ ସେହି ସାଞ୍ଜୁଆର ସମସ୍ତ ଅଂଶ ଯାହାକି ପ୍ରକାଶ କରାଯାଇଅଛି ତାହା ପ୍ରତିରକ୍ଷାତ୍ମକ। ପ୍ରତ୍ୟେକଟି ଅଂଶ ବ୍ୟକ୍ତିବିଶେଷର ସମ୍ମୁଖ ଭାଗରେ ପ୍ରତିରକ୍ଷା ନିମନ୍ତେ ବ୍ୟବହୃତ, ମାତ୍ର ତାହାର ପଛ ଭାଗ ନିମନ୍ତେ କୌଣସି ସୁରକ୍ଷା ଦିଆଯାଇ ନାହିଁ। ବର୍ତ୍ତମାନ ଆମେ ଆଉ ଦୁଇଟି ଆକ୍ରମଣାତ୍ମକ ଅସ୍ତ୍ରକୁ ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମଟି ହେଉଛି ଈଶ୍ୱରଙ୍କ ବାକ୍ୟ, ଯାହାକି ଆତ୍ମାଙ୍କ ଖଡ୍ଗ ବୋଲି କୁହାଯାଏ। ଏପରି 4 ପର୍ବର 12 ପଦରେ ଲେଖା ଅଛି, କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ, ପୁଣି ଦ୍ୱିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ, ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କର ଜୀବନ୍ତ ବାକ୍ୟ। ତାହାଙ୍କର ପରୀକ୍ଷା ସମୟରେ ସେ ଶୈତାନର ସମ୍ମୁଖୀନ ହେବା ନିମନ୍ତେ ଈଶ୍ୱରଙ୍କ ବାକ୍ୟକୁ ବ୍ୟବହାର କଲେ। ସେହି ହର୍ମିଗିଦୋନ୍ ଯୁଦ୍ଧରେ ତାଙ୍କର ମୁଖରୁ ଦ୍ୱିଧାର ଖଡ୍ଗ ନିର୍ଗତ ହୁଏ, ଯାହାକି ପ୍ରକାଶିତ 1 ପର୍ବର 16 ଓ 19 ପର୍ବର 21 ପଦରେ ଲେଖା ଅଛି। ସେ ସେହି ଖଡ୍ଗ ଦ୍ୱାରା ବିଜୟ ହାସଲ କରନ୍ତି। ସେହି ଖଡ୍ଗ କ'ଣ? ଏହା ଈଶ୍ୱରଙ୍କ ବାକ୍ୟ। ଆମେ ଏହି ଖଡ୍ଗକୁ ଆବଶ୍ୟକ କରୁ ଓ ଏହି ବାକ୍ୟ ରୂପକ ଖଡ୍ଗ ଆମ୍ଭମାନଙ୍କ ମୁଖରୁ ନିର୍ଗତ ହେବା ଉଚିତ। ଆକ୍ରମଣ ନିମନ୍ତେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି ଈଶ୍ୱରଙ୍କ ବାକ୍ୟ। ଆପଣ ଓ ମୁଁ ଆମେ ସେହି ବାକ୍ୟକୁ ଆମମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ଉଚିତ, ଯେତେବେଳେ କି ଆମମାନେ ଶୈତାନର ପରୀକ୍ଷା ତଥା ପ୍ରଲୋଭନର ସମ୍ମୁଖୀନ ହେଉ, ଅଥବା ଆମମାନେ ଆମମାନଙ୍କର ଶାରୀରିକ ଜୀବନରେ କୌଣସି ପ୍ରକାର ପ୍ରତିବନ୍ଧକର ସମ୍ମୁଖୀନ ହେଉ। ଏହାପରେ ଆମମାନଙ୍କର ଦ୍ୱିତୀୟ ଆକ୍ରମଣାତ୍ମକ ଅସ୍ତ୍ର ହେଉଛି ପ୍ରାର୍ଥନା। ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। ପ୍ରାର୍ଥନାର ଅର୍ଥ ନୁହେଁ ଆମେ କେବଳ ତାହାଙ୍କ ନିକଟରେ ଆମମାନଙ୍କର ମାଗୁଣୀ ରଖିବା। ମାତ୍ର ଏହାର ଅର୍ଥ ହେଉଛି ଆପଣ ଓ ମୁଁ ଆମେ ଆମର ଶତ୍ରୁକୁ ଚିହ୍ନିବାକୁ ପାରୁ ଓ ଆତ୍ମିକ ଉପକରଣମାନ ପ୍ରାପ୍ତ ହେବା ନିମନ୍ତେ ଈଶ୍ୱରଙ୍କର ସାହାଯ୍ୟ ଭିକ୍ଷା କରୁ। ଆମେ ସେହି ଆତ୍ମିକ ଶକ୍ତି ପ୍ରାପ୍ତ ହେବା ନିମନ୍ତେ ଈଶ୍ୱରଙ୍କର ସାହାଯ୍ୟ ଭିକ୍ଷା କରୁ, ଯେପରି ଆମେ ଈଶ୍ୱରଙ୍କର ସମସ୍ତ ପୂର୍ଣ୍ଣତାରେ ପୂର୍ଣ୍ଣତା ପ୍ରାପ୍ତ ହେଉ। ପାଉଲ ଏଠାରେ ପ୍ରାର୍ଥନା ଓ ବିନତି ମଧ୍ୟରେ ପାର୍ଥକ୍ୟତା ଦର୍ଶାନ୍ତି। ପ୍ରାର୍ଥନା ସାର୍ବଜନୀନ, ମାତ୍ର ବିନତି ହେଉଛି ନିର୍ଦ୍ଦିଷ୍ଟ। ସମସ୍ତ ଫଳପ୍ରଦଜନକ ପ୍ରାର୍ଥନା ଆତ୍ମାରେ ହେବା ଉଚିତ। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ଓ ପ୍ରାର୍ଥନାରେ ସମୟ ଦେଉ କି? ମାତ୍ର ଶୈତାନର ଶକ୍ତି ଉପରେ ଓ ତାହାର ପରୀକ୍ଷା ଓ ପ୍ରଲୋଭନ ଉପରେ ଜୟଲାଭ କରିବାକୁ ହେଲେ ଆମମାନଙ୍କୁ ବାକ୍ୟ ଅଧ୍ୟୟନ ଓ ପ୍ରାର୍ଥନାରେ ଅଧିକ ସମୟ ଅତିବାହିତ କରିବାକୁ ହେବ, କାରଣ ଶୈତାନର ଶକ୍ତିକୁ ପ୍ରତିହତ କରିବା ନିମନ୍ତେ ଏହି ଦୁଇଟି ଅସ୍ତ୍ର ହେଉଛି ପ୍ରଧାନ ଆକ୍ରମଣାତ୍ମକ ଅସ୍ତ୍ର, ଆଉ ତାହା ହେଉଛି ଈଶ୍ୱରଙ୍କ ବାକ୍ୟ ଓ ପ୍ରାର୍ଥନା। ଆପଣ ଜାଣନ୍ତି ଶୈତାନ କେଉଁ ଅସ୍ତ୍ରକୁ ବିଶେଷ ଭୟ କରେ? ଶୈତାନ ପ୍ରାର୍ଥନାକୁ ବିଶେଷ ଭୟ କରେ, କାରଣ ପ୍ରାର୍ଥନାର ଶକ୍ତି ନିକଟରେ ସେ ହାର ମାନେ। ତେଣୁକରି ଯେତେବେଳେ ଜଣେ ବ୍ୟକ୍ତି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ବା ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରେ, ସେତେବେଳେ ଶୈତାନ ଭୟ ପାଏ, ଥରହର ହୁଏ। ତେଣୁକରି ଏହି ଜଗତରେ ଯଦି ଆମମାନେ ଶୈତାନ ବିରୁଦ୍ଧରେ ବିଜୟୀ ହେବା ପାଇଁ ଚାହୁଁ, ତାହେଲେ ଆମମାନଙ୍କୁ ପ୍ରାର୍ଥନାଶୀଳ ଜୀବନ ଅତିବାହିତ କରିବା ନିତାନ୍ତ ଆବଶ୍ୟକ, କାରଣ ପ୍ରାର୍ଥନା ବିନା ଆମମାନେ କେବେ ହେଲେ ଆତ୍ମିକ ଜୀବନରେ ସୁଦୃଢ଼ ହୋଇପାରିବା ନାହିଁ କି ଶୈତାନ ଉପରେ ବିଜୟ ଲାଭ କରିପାରିବା ନାହିଁ। ପ୍ରାର୍ଥନା ହେଉଛି ଏକ ଅମୋଘ ଅସ୍ତ୍ର, ଏବଂ ପ୍ରାର୍ଥନା ସାହାଯ୍ୟରେ ଆମେ ଆମମାନଙ୍କ ଜୀବନ ପ୍ରତି ଯାହା କିଛି ଅସାଧ୍ୟ ବିଷୟ ରହିଛି ତାହା ଆମେ ସାଧନ କରିପାରିଥାଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସହାୟତା ଦ୍ୱାରା। ଯେତେବେଳେ ଆମମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନାରେ ତାଙ୍କର ନିକଟବର୍ତ୍ତୀ ହେଉ, ସେତେବେଳେ ପ୍ରଭୁ ଆମମାନଙ୍କର ସମସ୍ତ ଭାର ନିଅନ୍ତି, ସେ ଆମମାନଙ୍କର ସମସ୍ତ ଦାୟିତ୍ୱ ନିଅନ୍ତି, ସେ ଆମମାନଙ୍କର ସପକ୍ଷରେ ରହି ଯୁଦ୍ଧ କରନ୍ତି, ସେ ଆମମାନଙ୍କୁ ଜୟଲାଭ କରିବା ପାଇଁ ଶକ୍ତି ଦିଅନ୍ତି। ଯେଉଁ ବ୍ୟକ୍ତି ପ୍ରାର୍ଥନାରେ ଯେତେ ଦୃଢ଼, ସେହି ବ୍ୟକ୍ତି ଆତ୍ମିକ ଜୀବନରେ ସେତିକି ଦୃଢ଼। ବର୍ତ୍ତମାନ ଆମେ ଆଉ ଏକ ବିଭାଗ ମଧ୍ୟକୁ ଯିବା, ଆଉ ତାହା ହେଉଛି ଖ୍ରୀଷ୍ଟୀୟ ଯୋଦ୍ଧା ବା ସୈନିକର ଉଦାହରଣ। ପାଉଲ ହେଉଛନ୍ତି ଖ୍ରୀଷ୍ଟଙ୍କର ଜଣେ ଉତ୍ତମ ଯୋଦ୍ଧା। ଏଠାରେ ପାଉଲ ନିଜର ଅନୁଭୂତିକୁ ଆମମାନଙ୍କ ସମ୍ମୁଖରେ ଆଣି ଉପସ୍ଥାପିତ କରିଅଛନ୍ତି ଯେ ସେ ହେଉଛନ୍ତି ଖ୍ରୀଷ୍ଟଙ୍କର ଜଣେ ଉତ୍ତମ ଯୋଦ୍ଧା। ତେବେ ଦେଖନ୍ତୁ ଏଫିସିୟ 6:19-20 ପଦରେ ଏହିପରି ଲେଖା ଅଛି, ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର ଯେପରି ସୁସମାଚାର ନିମନ୍ତେ ଶୃଙ୍ଖଳାବଦ୍ଧ ରାଜଦୂତ ସ୍ୱରୂପ ଯେ ମୁଁ, ମୋତେ ସେହି ସୁସମାଚାରର ନିଗୁଢ଼ତତ୍ୱ ସାହସପୂର୍ବକ ଜଣାଇବାକୁ ପ୍ରଚାର କରିବା ସମୟରେ ବାକ୍ୟ ଦିଆଯିବ, ପୁଣି ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି। ପାଉଲ ଏଠାରେ ନିଜ ନିମନ୍ତେ ମଧ୍ୟ ପ୍ରାର୍ଥନା ଲୋଡ଼ନ୍ତି। ଏଥିରୁ ଆପଣ ଅନୁମାନ କରିପାରିବେ ଯେ ପ୍ରାର୍ଥନାର ଶକ୍ତି କେତେ। ସେ ଏହି ପତ୍ରଟିକୁ ସମାପ୍ତ କରିବା ପୂର୍ବରୁ ସେ ନିଜର ବ୍ୟକ୍ତିଗତ ଜୀବନ ନିମନ୍ତେ ପ୍ରାର୍ଥନାର ସହାୟତା ନିଅନ୍ତି। ସେ ରୋମରେ ଜଣେ ବନ୍ଦୀ ରୂପେ ଥିଲେ ଓ ସେ ନିଜର ଶରୀରରେ ମଧ୍ୟ କଷ୍ଟ ସହ୍ୟ କରୁଥିଲେ, ମାତ୍ର ସେ ନିଜର ଶାରୀରିକ ସୁସ୍ଥତା ନିମନ୍ତେ ପ୍ରାର୍ଥନା ଲୋଡ଼ନ୍ତି ନାହିଁ, ମାତ୍ର ସୁସମାଚାରର ନିଗୁଢ଼ ତତ୍ତ୍ୱକୁ ଯେପରି ସାହସପୂର୍ବକ ପ୍ରଚାର କରିବାକୁ ପାରନ୍ତି ଏଥିନିମନ୍ତେ ପ୍ରାର୍ଥନା ଆବଶ୍ୟକ କରନ୍ତି। କିନ୍ତୁ ଆମେ ଅନେକ ସମୟରେ କେଉଁ ବିଷୟରେ ପ୍ରାର୍ଥନା କରୁ? ଆମେ କେବଳ ନିଜ ନିମନ୍ତେ ପ୍ରାର୍ଥନା କରୁ, ନିଜର ସ୍ୱାର୍ଥ ହାସଲ ନିମନ୍ତେ ଆମେ ପ୍ରାର୍ଥନା କରୁ। ଆମେ ପ୍ରଭୁଙ୍କ ନିକଟରେ ଏକ ସଉଦା ତାଲିକା ରଖିବା ପରି ରଖିଦେଉ। କିନ୍ତୁ ପ୍ରେରିତ ପାଉଲ ପ୍ରାର୍ଥନା ଲୋଡ଼ନ୍ତି ଯେପରି ସେ ସୁସମାଚାରକୁ ସାହସପୂର୍ବକ ପ୍ରଚାର କରିବାକୁ ପାରନ୍ତି। ଏଥିନିମନ୍ତେ ସେ ପ୍ରାର୍ଥନା ଆବଶ୍ୟକ କରନ୍ତି। କାହିଁକି ଜାଣନ୍ତି? ଯେହେତୁ ସୁସମାଚାର ପ୍ରଚାର କରିବାରେ ଶୈତାନ ପ୍ରତିବନ୍ଧକ ଉପୁଜାଏ। ଶୈତାନ ଚାହେଁ ନା ଏହି ସୁସମାଚାର ପ୍ରଚାରିତ ହେଉ, ଲୋକମାନେ ଉଦ୍ଧାରପ୍ରାପ୍ତ ହେଉନ୍ତୁ, ପରିଚାଳନାପ୍ରାପ୍ତ ହୁଅନ୍ତୁ, ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ, ଈଶ୍ୱରଙ୍କର ସନ୍ତାନ ରୂପେ ଗୃହୀତ ହୁଅନ୍ତୁ, ତାହା ଶୈତାନ ଚାହେଁ ନା। ତେଣୁକରି ଶୈତାନ ପ୍ରତିବନ୍ଧକ ଉପୁଜାଏ, ଆଉ ଏଥିନିମନ୍ତେ ପ୍ରାର୍ଥନା ନିହାତି ଆବଶ୍ୟକ। ଯଦି ପ୍ରେରିତ ପାଉଲଙ୍କ ନିମନ୍ତେ ପ୍ରାର୍ଥନାର ଆବଶ୍ୟକତା ଥିଲା, ତାହେଲେ ଆଜି ଆମମାନଙ୍କ ନିମନ୍ତେ ପ୍ରାର୍ଥନାର ଆବଶ୍ୟକତା କେତେ ଦୂର ରହିଅଛି? ଲେଖା ଅଛି, ସେହି ସୁସମାଚାରର ନିଗୁଢ଼ ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ। ସୁସମାଚାର ହେଉଛି ଏକ ନିଗୁଢ଼ ତତ୍ତ୍ୱ ଯାହାକି ପୁରାତନ ନିୟମରେ ପ୍ରକାଶିତ ହୋଇନଥିଲା, ମାତ୍ର ନୂତନ ନିୟମରେ ପ୍ରକାଶିତ ହୋଇଅଛି। ନୂତନ ନିୟମ ପ୍ରକାଶ କରେ ଯେ ଖ୍ରୀଷ୍ଟ ଆମମାନଙ୍କର ସମସ୍ତ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ ଓ ତୃତୀୟ ଦିନରେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ। ଏହା ହିଁ ହେଉଛି ସୁସମାଚାର ଓ ସମ୍ବାଦ ଯାହାକି ପାଉଲ ପ୍ରଚାର କରୁଥିଲେ। ପାଉଲ କହନ୍ତି, ଶୃଙ୍ଖଳାବଦ୍ଧ ରାଜଦୂତ ସ୍ୱରୂପ ଯେ ମୁଁ। ପାଉଲ ଏଥିପୂର୍ବରୁ ସେହି ଆତ୍ମିକ ଯୁଦ୍ଧ ବିଷୟ ନେଇ ପ୍ରକାଶ କରିଥିଲେ, ମାତ୍ର ବର୍ତ୍ତମାନ ଆମେ ଲକ୍ଷ୍ୟ କରୁଛୁ ଯେ ସେ ଏହି ପତ୍ରଟି ଲେଖୁଥିବା ସମୟରେ ମଧ୍ୟ ଶୈତାନର ଭୟଙ୍କର ଆକ୍ରମଣକୁ ଅନୁଭବ କରିପାରୁଥିଲେ। ପାଉଲ କହନ୍ତି, ଯେପରି ମୁଁ କଥା କହିବାକୁ ସାହସପ୍ରାପ୍ତି ହେବି। ପାଉଲ ପ୍ରାର୍ଥନା କରିବା ନିମନ୍ତେ ନିବେଦନ କରନ୍ତି ଯେପରି ସେ ସାହସପୂର୍ବକ ସୁସମାଚାରର ନିଗୁଢ଼ ତତ୍ତ୍ୱକୁ ପ୍ରଚାର କରିବାକୁ ପାରନ୍ତି। ଆଜି ଆମେ ମଧ୍ୟ ସେହିପରି ପ୍ରାର୍ଥନା ଆବଶ୍ୟକ କରୁ। ଆମେ ଈଶ୍ୱରଙ୍କ ବାକ୍ୟକୁ ସାହସର ସହିତ ପ୍ରଚାର କରିବା ନିମନ୍ତେ ପ୍ରାର୍ଥନା ଆବଶ୍ୟକ କରୁ, କେବଳ ନିଜର ବ୍ୟକ୍ତିଗତ ଜୀବନରେ ନୁହେଁ, ମାତ୍ର ଆମମାନେ ପ୍ରଭୁଙ୍କର, ଭକ୍ତମାନଙ୍କର, ସାଧୁମାନଙ୍କର, ବିଶ୍ୱାସୀ ବିଶ୍ୱାସୀମାନଙ୍କର ପ୍ରାର୍ଥନା ଆବଶ୍ୟକ କରୁ। ତାହେଲେ ଆମମାନେ ପ୍ରଭୁଙ୍କ ନିମନ୍ତେ ଆଗବଢ଼ି ଯାଇପାରିବା। ଛ ପର୍ବର 21 ଓ 22 ପଦରେ ଏହିପରି ଲେଖା ଅଛି, ମୋହର ବିଷୟ ଅର୍ଥାତ୍ ମୁଁ କିପରି ଅଛି ଏହା ତୁମେମାନେ ମଧ୍ୟ ଯେପରି ଜାଣିପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖିକ, ସେ ତୁମମାନଙ୍କୁ ସମସ୍ତ ବିଷୟ ଜଣାଇବେ। ଏହି ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ତୁମମାନଙ୍କ ନିକଟକୁ ପଠାଇଲି, ଯେପରି ତୁମେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣିପାର ଓ ତୁମମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଆଶ୍ୱାସପ୍ରାପ୍ତ ହୁଏ। ଏଠାରେ ଆମେ ମଣ୍ଡଳୀର ପ୍ରତ୍ୟେକ ବିଶ୍ୱାସୀ ଓ ବିଶ୍ୱାସିନୀମାନଙ୍କ ନିମନ୍ତେ ପାଉଲଙ୍କର ଏକ ବାସ୍ତବ ବୋଝ ଥିବାର ଆମେ ଲକ୍ଷ୍ୟ କରୁଅଛୁ। ତେବେ ଦୁଃଖିକ ଯେ କେବଳ ପାଉଲଙ୍କଠାରୁ ସେହି ପତ୍ର ନେଇ ଏଫିସିଓ ମଣ୍ଡଳୀର ବିଶ୍ୱାସୀମାନଙ୍କ ନିକଟକୁ ଗଲେ ତାହା ନୁହେଁ, ସେ ମଧ୍ୟ ପାଉଲଙ୍କର ଅବସ୍ଥା ବିଷୟ ନେଇ ସେମାନଙ୍କୁ ଅବଗତ କରାଇଲେ। ଦୁଃଖିକ ଯେ କି ଏଫିସିଓ ମଣ୍ଡଳୀର ପାଳକ ଥିଲେ, ସେ ଜଣେ ଖ୍ରୀଷ୍ଟଙ୍କର ବିଶ୍ୱସ୍ତ ସେବକ ରୂପେ ଅତି ପରିଚିତ ଥିଲେ। ପ୍ରେରିତ ପାଉଲଙ୍କର ତାହାଙ୍କ ଉପରେ ଏକ ମହାନ ଭରସା ଥିଲା। ସେହି ଦୁଃଖିକ ଯେପରି ପାଉଲଙ୍କ ବିଷୟରେ ଭାଇମାନଙ୍କୁ ସମ୍ବାଦ ଦେଇ ସେମାନଙ୍କ ମନମଧ୍ୟରୁ ସମସ୍ତ ପ୍ରକାର ଭୟ ଦୂର କରିବାକୁ ପାରନ୍ତି, ଏଥିନିମନ୍ତେ ସେ ଦୁଃଖିକକୁ ସେମାନଙ୍କ ମଧ୍ୟକୁ ପଠାଇଲେ। ବାସ୍ତବରେ ପାଉଲଙ୍କର ଭ୍ରାତୃପ୍ରେମ ତାହାଙ୍କ ପ୍ରତ୍ୟେକ ପତ୍ର ମାଧ୍ୟମରେ ଅତି ସୁସ୍ପଷ୍ଟ ହୁଏ। ଶେଷରେ ପାଉଲ ଏହିପରି କହି ତାହାଙ୍କର ପତ୍ର ଲେଖା ସମାପ୍ତ କରନ୍ତି, ଯଥା ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଭାଇମାନଙ୍କ ପ୍ରତି ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତୁ। ଯେତେ ଲୋକ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି, ଅନୁଗ୍ରହ ସେମାନଙ୍କ ସହବର୍ତ୍ତୀ ହେଉ, ଯାହାକି ଆମେ ଏହି 6 ପର୍ବର 23 ଓ 24 ପଦରେ ଲକ୍ଷ୍ୟ କରିବାକୁ ପାରୁ। ପାଉଲଙ୍କର ଏହିପରି ବିଦାୟକାଳୀନ ଗୀତ ଆମେ ଦ୍ୱିତୀୟ ତିମୋଥି 4 ପର୍ବର 6 ପଦରୁ 8 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା। ବାସ୍ତବରେ ପାଉଲଙ୍କର ବିଶ୍ୱାସୀମାନଙ୍କ ପ୍ରତି କେତେ ପ୍ରେମ, କେତେ ଆଦର, କେତେ ସହାନୁଭୂତି ଥିଲା। ଏଠାରେ ଏହିପରି ଲେଖା ଅଛି, କାରଣ ଏବେ ହିଁ ମୋହର ପ୍ରାଣ ଆହୁତି ପରି ଢଳାଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି, ଅଦ୍ୟାବଧି ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ। ପୁଣି କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ପ୍ରିୟ ଜ୍ଞାନ କରନ୍ତି ସେ ସମସ୍ତଙ୍କୁ ଦେବେ। ଖ୍ରୀଷ୍ଟଙ୍କର ଜଣେ ଉତ୍ତମ ସୈନିକ କିପରି ହେବା ଉଚିତ ଓ ତାହା ନିମନ୍ତେ କେଉଁ ପୁରସ୍କାର ଅପେକ୍ଷା କରି ରହିଅଛି ତାହା ପାଉଲ ଏହି ଅଂଶରେ ପ୍ରକାଶ କରିଅଛନ୍ତି। ତେବେ ଏଠାରେ ଏହି ଏପିସିଓ ପତ୍ରରେ ଆମେ କେତେକ ସୁସମାଚାର ଶବ୍ଦ ପ୍ରୟୋଗ କରାଯାଇଥିବାର ଲକ୍ଷ୍ୟ କରୁଅଛୁ। ଶାନ୍ତି, ପ୍ରେମ, ବିଶ୍ୱାସ ଓ ଅନୁଗ୍ରହ। ଶାନ୍ତି ହେଉଛି ଜିହୁଦୀ ଜଗତର ଶୁଭେଚ୍ଛା ଶବ୍ଦ। ଜଣେ ପାପୀ ଈଶ୍ୱରଙ୍କ ଶାନ୍ତି ଅନୁଭବ କରିବା ପୂର୍ବରୁ ସେ ଈଶ୍ୱରଙ୍କ ଅନୁଗ୍ରହକୁ ଜାଣିବା ଉଚିତ। ସେହିପରି ପ୍ରେମ ଏହି 23 ପଦରେ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କ ପ୍ରତି ପ୍ରେମ କରିବାର ବିଷୟକୁ ପ୍ରକାଶ କରେ। ଏହା ଆତ୍ମାଙ୍କ ଫଳ। ମାତ୍ର 24 ପଦରେ ଯେଉଁ ପ୍ରେମ, ତାହା ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ବିଶ୍ୱାସୀମାନଙ୍କର ପ୍ରେମ, ଆଉ ଏହି ପ୍ରେମ ଅନାବିଳ ପ୍ରେମ। ବିଶ୍ୱାସ, ଏହାର ଅର୍ଥ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ, ଯାହାକି କାର୍ଯ୍ୟଗତ ପ୍ରେମକୁ ଜାତ କରାଏ, ଅର୍ଥାତ୍ ପ୍ରେମକୁ କାର୍ଯ୍ୟରେ ପ୍ରତିଫଳିତ କରାଏ। ଏହି ସମସ୍ତ ପିତା ଈଶ୍ୱର ଓ ପୁତ୍ର ପ୍ରଭୁ ଶ୍ରୀକୃଷ୍ଣଙ୍କଠାରୁ ଆସିଥାଏ। ଅନୁଗ୍ରହ ଏହି ପତ୍ରର ମୁଖ୍ୟ ଶବ୍ଦ। ଏହା ପତ୍ରଟିକୁ ଆରମ୍ଭ କରେ ଓ ବିଷୟବସ୍ତୁକୁ ଉପସ୍ଥାପିତ କରେ ଓ ଶେଷରେ ସମାପ୍ତ ମଧ୍ୟ କରେ। ଏହି ଶବ୍ଦଟି ଅତି ଯଥାର୍ଥ ଶବ୍ଦ, କାରଣ ଏହା ହେଉଛି କେବଳ ଈଶ୍ୱରଙ୍କ ଅନୁଗ୍ରହ, ଯାହାକି ଆମମାନଙ୍କୁ ଉଦ୍ଧାର କରେ ଓ ସୁରକ୍ଷା ପ୍ରଦାନ କରେ। ଆଜି ଆମେ ପ୍ରତ୍ୟେକ ସେହି ଈଶ୍ୱରଙ୍କର ଅନୁଗ୍ରହର ବାହୁଛାୟା ତଳେ ଆଶ୍ରୟ ନେଇଅଛୁ। ବର୍ତ୍ତମାନ ଅନୁଗ୍ରହର ସମୟ, ଆଉ ଏହି ଅନୁଗ୍ରହର ଯୁଗରେ ଆମେ ସୁଯୋଗର ସଦ୍ବ୍ୟବହାର କରି ଶୈତାନ ଉପରେ ବିଜୟୀ ଜୀବନଯାପନ କରି ଖ୍ରୀଷ୍ଟଙ୍କର ଜଣେ ଜଣେ ଉତ୍ତମ ଯୋଦ୍ଧା ସ୍ୱରୂପେ ତାହାଙ୍କ ନିମନ୍ତେ ସାକ୍ଷୀ ହେଉ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ଜଗତର ଅପମାନ ସତ ସାଧିବାକୁ ତୁମ ବିମତ।
ପ୍ରିୟ ଶ୍ରୋତା, ଆପଣ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସମୟ ଦେଇଥିବାରୁ ଆମେ ଧନ୍ୟବାଦୀ। ଆପଣ ଯଦି ପ୍ରଭୁ ଯୀଶୁଙ୍କର ବାକ୍ୟ ବିଷୟରେ ଓ ତାହାଙ୍କର ପ୍ରେମ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ଯାହାକି ଆପଣଙ୍କୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ଦେଖାଇବ, ତାହେଲେ ଆମ ସହିତ ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ୍ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ। ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ୍ ନମ୍ବର 9777221415।
ଆମର ଇମେଲ୍ ଆଡ୍ରେସ୍ଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।
ସହି ଜୀବି ଜଗତର ଅପମାନ ସତ ସାଧିବାକୁ ତୁମ ବିମତ। ସହି ଜୀବି ଜଗତର ଅପମାନ ସତ ସାଧିବାକୁ ତୁମ ବିମତ। ସାକ୍ଷୀ ହୋଇ ତୁମ ପାଇଁ କରୁଥିବି କୃଷକୁ ବହନ, ସାକ୍ଷୀ ହୋଇ ତୁମ ପାଇଁ କରୁଥିବି କୃଷକୁ ବହନ। ଗାଉଛି ଗାଇବି ତୁମ ଜୟ ଗୀତି ଚିରଦିନ, ତୁମରି ପ୍ରେମରେ ହଜି ତୁମରି ସେବାରେ ମଜି।